ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ବିଭାଗ ତରଫୁ ଧାନ ଉପରେ ଆଜ୍ ରାଜ୍ୟସ୍ତରୀୟ ଇନ୍ପୁଟ୍ ସାହାଯ୍ୟ ରାଶି ଦେବାର ଶୁଭାରମ୍ଭ କରାଯିବା। ବରଗଡ଼ ଜିଲ୍ଲାର ସୋହେଲାଠାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇତାର ଶୁଭାରମ୍ଭ କରବେ। ଏହି କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆର୍ କୃଷି ଆର୍ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉପସ୍ଥିତ ରହିବେ। ଇତାର ସହିତ ଭିନ୍ ଭିନ୍ ଜିଲ୍ଲା ନଭିଲ୍ ଏହି କାର୍ଯ୍ୟକ୍ରମର ପ୍ରଦର୍ଶନ କରବାର ବ୍ୟବସ୍ଥା କରାଯାଇଛି। ସମ୍ବଲପୁରନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ, କଳାହାଣ୍ଡିନ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଏହି କାର୍ଯ୍ୟକ୍ରମ ସମିତି ଉପସ୍ଥିତ ରହିବେ। ଏଫ୍ଏକ୍ୟୁ ଧାନର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ 2300 ଆଉ ଅତିରିକ୍ତ ଇନ୍ପୁଟ୍ ସାହାଯ୍ୟ 800 ମିଶାଇକରି 3100 ଦିଆଯିବା। ଇଟା ଚାଷୀମାନଙ୍କର ଆର୍ଥିକ ସ୍ଥିତିକେ ବରକସ କରବା ବୋଲି କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲ ବିଧାନସଭାନ ଭାରତର ମହାଲେଖା ନିୟନ୍ତ୍ରକ ଆର୍ ମହାସମୀକ୍ଷକ ଆଉର୍ ମହାସମୀକ୍ଷକ ସିଏଜିଙ୍କ ରିପୋର୍ଟ ଉପସ୍ଥାପନ କରିଛନ୍। ଏଥି ରାଜ୍ୟ ସରକାରଙ୍କ ହିସାବ ଉପରେ 2023-24 ବର୍ଷର ଅର୍ଥ ହିସାବ ଆର୍ ବିନିଯୋଗ ସମୀକ୍ଷାର 8 ରିପୋର୍ଟ ରହିଛି। ଜନସ୍ୱାସ୍ଥ୍ୟ ଭିତ୍ତିଭୂମି ଆଉ ସ୍ୱାସ୍ଥ୍ୟସେବା ପରିଚାଳନା, ମହାନଗର ନିଗମ, ବର୍ଷା ଜଳ ନିଷ୍କାସନ ଆର୍ ସ୍ୱେରେଜ୍ ଉପରେ ପରିଚାଳନା ବ୍ୟବସ୍ଥା ଉପରେ ସିଏଜିଙ୍କ ରିପୋର୍ଟ କେବିଲ୍ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଥିଲେ। ପ୍ରୟାଗରାଜଠାନେ ଆଇବା ଜାନୁଆରୀ 13 ଫେବୃଆରୀ 26 ତାରିଖ ତକ୍ ହେବାର୍କେ ଥିବା ମହାକୁମ୍ଭର ଲାଗି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିୟୁତା ଦେଇଛନ୍। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ତରଫୁ ସେନର ଶ୍ରମ ଆର୍ ନିୟୋଜନ ମନ୍ତ୍ରୀ ଅନିଲ ରାଜଭର ଆଉ ଖାଦ୍ୟ ଆଉ ଯୋଗାଣ ମନ୍ତ୍ରୀ ସତୀଶ ଚନ୍ଦ୍ର ବର୍ମା ଗଲାକାଲ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ତାଙ୍କର ବାସଭବନୀ ଭେଟିକରି ଏହି ନିୟୁତା ସହିତ ଶୁଭକଲଶ ଆର୍ ମହାକୁମ୍ଭର ଲୋଗୋ ଦେଇଥିଲେ। ରାଜ୍ୟ ବାହାରେ ଓମ୍ଫେଡ୍ ଘି ବିକ୍ରି ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ଓମ୍ଫେଡ୍ର ଏମ୍ଡି ବିଜୟ ଅମୃତ କୁଲାଙ୍ଗେ କହିଛନ୍। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରନ ଖାଲି ଓମ୍ଫେଡ୍ ଘି ଲାଗି ହେବାର ଲାଗି ନିଷ୍ପତ୍ତି ନିଆଯିବାର ଉତ୍ତରୁ ସଂସ୍ଥାର କାରବାର ବଢ଼ିଛି। ଦିନକ ହାରାହାରି 4.5 ମେଟ୍ରିକ୍ ଟନ୍ ଘି ବିକ୍ରି ହେଉଛି। ଖୁବ୍ ଜଲ୍ଦି ଓମ୍ଫେଡ୍ ଚକୋଲେଟ୍ ଆର୍ ପାନ୍ ବୋତଲ ବଜାରକେ ଆସ୍ବା ବୋଲି ଭିଲ୍ ସେ କହିଛନ୍। ଭୁବନେଶ୍ୱର ଜନତା ମଇଦାନଠାରେ ଆଇବା ଜାନୁଆରୀ 8 ତାରିଖରୁ 10 ତାରିଖ ତକ୍ 3 ଦିନ ଧରିକରି 18 ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବା। ଏହି ଦିବସର ସୁରୁଖୁର ଆୟୋଜନର ତୟାରୀ ବାବଦେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଏହି ସମ୍ମିଳନୀଟି କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ବୈଦେଶିକ ବ୍ୟାପାର ବିଭାଗର ଅଧିକାରୀ, ପ୍ରବାସୀ ଭାରତୀୟ ଆଉ କୁନୁଆମାନେ ଯୋଗଦେବେ। ରାଜ୍ୟର ସବୁ ସରକାରୀ ଆଉ ସରକାରୀ ଅନୁଦାନ ପାଉଥିବା ପ୍ରାଥମିକ ଆର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର 8 ଶ୍ରେଣୀ ତକ୍ ଛାତ୍ରଛାତ୍ରୀମାନଙ୍କର ପୋଷଣ ସ୍ଥିତିକେ ସୁଧାରବାର ଲାଗି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ପ୍ରଚଳନ କରାଯାଉଛି। ଏଥିଲାଗି ରାଜ୍ୟର ଏହି ବିଦ୍ୟାଳୟମାନଙ୍କେ ପାଚିକାମାନଙ୍କୁ ନିୟୋଜିତ କରାଯାଇଛି। ଏହି ପାଚିକାମାନଙ୍କୁ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ଲାଗିଥିବାର ଟଙ୍କା ଭିତରୁ ସରକାରଙ୍କ ଧାରି ଛାର୍ଥୀ ପାରିତୋଷିତ ଦିଆଯାଇସି। ପାଚିକାମାନଙ୍କର ଚାକିରି ସମୟ ଭିତରେ ଅକାଲ ବିୟୋଗ ହେଲେ ସାମାଜିକ ସୁରକ୍ଷାର ଲାଗି ସେମାନଙ୍କର କୁଟୁମ୍ବର ଲୋକକୁ ମୃତ୍ୟୁକାଳୀନ ସାହାଯ୍ୟ ବାବଦ 1,00,000 ଦେବାର ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫୁ କୁହାଯାଇଛି। ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନୀକାନ୍ତ ସାହୁ ସମ୍ବଲପୁର ଜିଲ୍ଲା ଗସ୍ତଟି ଆସିକରି ଜିଲ୍ଲାନ ଚାଲିଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରବାର ସହିତ ପୋଷଣ ଯୋଜନା, ରନ୍ଧା ଖାଦ୍ୟର ସ୍ଥିତି ବାବଦେ ସମୀକ୍ଷା କରିଛନ୍। ସେ ଜୁଜୁମୁରା ବ୍ଲକର ଭିନ୍ ଭିନ୍ ଗାଁକେ ଯାଇକରି ଖାଦ୍ୟ ନିରାପତ୍ତା ବ୍ୟବସ୍ଥାର କାର୍ଯ୍ୟକାରିତା ବାବଦେ ପଚରାବୁଝା କରିଥିଲେ। ସମ୍ବଲପୁରଠାରେ ଗୋଟିଏ ସମୀକ୍ଷା ବୈଠକନ ଇ କେୱାଇସି ଯାଞ୍ଚ, ମମତା ହିତାଧିକାରୀ, ପୋଷଣ ବଗିଚା, ମଧ୍ୟାହ୍ନ ଭୋଜନ, ରକ୍ତହୀନତା ମୁକ୍ତ ଲକ୍ଷ୍ୟ ଅଭିଯାନ ବାବଦେ ଆଲୋଚନା କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ବୌଦ୍ଧ ଜିଲ୍ଲା ଗସ୍ତ କରି ଆସିକରି ଗ୍ରାମ୍ୟ ନିର୍ମାଣ ବିଭାଜନ ତରଫୁ କାର୍ଯ୍ୟକାରୀ ହେଉଥିବା ଭିନ୍ ଭିନ୍ ପ୍ରକଳ୍ପର ସମୀକ୍ଷା କରିଛନ୍। ସେତୁବନ୍ଧ ଯୋଜନାଟି ଜିଲ୍ଲାନ ଚାଲିଥିବା 15 ସେତୁ, ରାଜ୍ୟ ଯୋଜନାର 12 ସଡ଼କ, ଦୀର୍ଘମିଆଦୀ ଭିତ୍ତିଭୂମି ନିର୍ମାଣର ସଡ଼କ ପ୍ରକଳ୍ପ ବାବଦେ ସେ ସମୀକ୍ଷା କରିଥିଲେ। ଜିଲ୍ଲାନ ତିଆର ହେବାର୍କେ ଥିବା ଅଲଗା ସେତୁ ଆର୍ ସଡ଼କର ସମନ୍ୱିତ ପ୍ରକଳ୍ପ ରିପୋର୍ଟ ତୟାରୀ ଆଉ 9 ନୂଆ ପ୍ରକଳ୍ପ ବାବଦେ ଶ୍ରୀ ସିଂଙ୍କ ଗସ୍ତ ସମିତି ସମୀକ୍ଷା କରାଯାଇଥିଲା। ରାଜ୍ୟ ଗଲାକାଲିନୁ 100 ଦିନ ଧରିକରି ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ମୁଲହେଇଛି। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ବରଗଡ଼, ଦେବଗଡ଼, ବୌଦ୍ଧ, କଳାହାଣ୍ଡି, ସୁବର୍ଣ୍ଣପୁର ଆର୍ ସୋନପୁର ସହିତ ରାଜ୍ୟର 19 ଯକ୍ଷ୍ମା ପ୍ରବଣ ଜିଲ୍ଲାଥି ଏହି କାର୍ଯ୍ୟକ୍ରମ ମୁଲ କରାଯାଇଛି। ଏଥି 60 ଅୟତ୍କା ବୟସର ଲୋକ, ମଧୁମେହ ରୋଗୀ, ଅପପୁଷ୍ଟି ଶିକାର ଲୋକ, ଏଚ୍ଆଇଭି ଆକ୍ରାନ୍ତ, ମଦ ଆର୍ ଧୂମପାନ କରୁଥିବା ଲୋକଙ୍କ ସହିତ ଗଲା ପାଞ୍ଚ ବର୍ଷରେ ଯକ୍ଷ୍ମା ଆକ୍ରାନ୍ତ ହୋଇଥିବା ଲୋକମାନଙ୍କୁ ଚିକିତ୍ସା କରାଯାଇକରି ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମଟି ସାମିଲ କରାଯାଇଛି। ଏଚ୍ନିର୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।